ভগবদ গীতা কহে ভগবান ঠার স্বভাবতে আচরণ কলে ব্যক্তি ভূত প্রকৃতির নিয়ন্ত্রণ ও মুক্তি পাই পারে। কিন্তু যদি শরণাগতি আচরণ ন করা যায় তাহলে জীব কেবে হলে ভূত প্রকৃতি নিয়ন্ত্রণ করিবাকে সক্ষম হয়ে পারিব না। তেমন ভক্তি যোগ আচরণ করি অর্থাৎ ভগবানের প্রেম সেবায় দৃঢ় ভাবে স্থির হয়ে মূল রূপক মিথ্যা ধারণা ত্যাগ করা যাওয়া উচিত। এক গরিব লোক কোন সরকারি চাকরি ন করি কিংবা কোণী বৃত্তি ন করি অর্থাৎ বেকার হয়ে জীবনের অনেক দুঃখ কষ্ট ভোগ করে, কিন্তু যদি সে জৈবক্রম গোটিয়ে ভালো সরকারি চাকরি পায় তাহলে সে সাথে সাথে খুশি হয়ে যায়। যে ভগবান পরমেশ্বর বা সর্বশক্তিমান তাঁর প্রভুত্বকে অস্বীকার করিবার কোণী লাভ নাই, কিন্তু ব্যক্তি স্বরূপ অবস্থান করে আত্মমহিমানে স্থির রহবা উচিত। অর্থাৎ সে যে ভগবান নিত্য দাস এই চেতনার স্থির রহবা উচিত। বদ্ধ জীবনের জীব মায়ার দ্বারা এবং মুক্ত অবস্থায় সে ভগবানকর শুদ্ধ অযোগ্য দাস। ভূত প্রকৃতির ত্রিগুণের উদ্ধার রহবা হি হচ্ছে ভগবত সেবা রাজ্যের প্রবেশাধিকার লাভ করিবার যোগ্যতা। যে পর্যন্ত ব্যক্তি তার মানসিক কল্পনার দাস হয়ে রহব সে পর্যন্ত সে কেবল রোগর সম্পূর্ণ রূপে আরোগ্য লাভ করিপারিব না। পরম সত্য ভগবান মায়ার অসদুষ্ট নুহতি, কারণ সে হচ্ছেন মায়াধীশ, সে হচ্ছেন মায়া সত্যের নিয়ন্ত্রণকারী। আপেক্ষিক সত্য মায়া অসদুষ্ট অটে। সূর্যকে প্রত্যক্ষ ভাবে দেখিলে যেপরি আমি সিধাসলভ বিশুদ্ধ সূর্যগ্রহণ পাও অন্ধকার দূর হয়ে যায়, ঠিক সেইপরি ভাবে প্রত্যক্ষ ভাবে পরম সত্য ভগবানের সমক্ষকে আসলে ব্যক্তির সর্বোত্তম উদ্দেশ্য সাধিত হুয়ে। আমার মুন্ড উপরে আকাশ থাকা সূর্য আলোক দ্বারা পরিপূর্ণ অটে, কিন্তু যেতবে আকাশের সূর্য দেখা ন জানি সেতবে সবুজ অন্ধার হয়ে যায়। ঠিক সেইপরি যেতবে ব্যক্তি প্রত্যক্ষ ভাবে ভগবানের সংস্পর্শে আসে সেতবে সে সমস্ত প্রকার মায়া মোহ মুক্ত হয়ে যায়, এবং যে এপরি প্রত্যক্ষ সংস্পর্শে ন আসে সে মায়া অন্ধকার মধ্যে পড়ি রহে। ভগবদ গীতার এহানি নিয়মতে স্বীকৃত হয়েছে মানঞ্চ বিচারণে ভক্তি যোগে সভ্যতে সগুণান সমতিতান ব্রহ্ম ভূয়ার প্রকৃতি চতুর্দশ অধ্যায় ১৭। কারণ ভক্তি যোগ বিজ্ঞান ভগবত আরাধনার উপর বিজ্ঞান ভগবান মহিমা জ্ঞানের উপর বিজ্ঞান উপযুক্ত অধিকারীঙ্কর শ্রীমদ ভাগবত শ্রবণ ভাগবত ব্যবসায়ীঙ্কর ভাগবত শ্রবণ মিলে, কিন্তু যে ভাগবতকে জীবনের আচরণ করুছেন সে ভক্ত ভাগবতঙ্କ ঠারু শ্রবণ এবং সর্বদা শুদ্ধ ভক্ত মানঙ্কর সঙ্গলাভ জীবনের অনুসরণ করিবা উচিত। এহা অত্যন্ত শ্রদ্ধা ও স্পন্দীয়তা সহকারে মু ও মোর ভাবর উদ্ভ্রান্ত ন হই জীবনের আচরণ করাইবা উচিত। পরমীরণ মোর এই দানার দ্বারা প্রভাবিত এবং সবুকু মোর বলে অনুসরণ ভালো পান্ত। জ্ঞানীরণ মুহূর্তর প্রিয় মুহূর্ত সমাজের মধ্যে দৃঢ় ভাবে থাকে। কর্মী ও জ্ঞানী উভয় মায়ার মুক্ত হওয়া নিমিত্ত অযোগ্য অটন্তি। প্রাথমিক গ্রন্থ শ্রীমদ ভগবদ গীতা এবং তৎপরে শ্রীমদ ভাগবত এ উভয় গ্রন্থ ব্যক্তিকে মুঁ ও মোর এই ভ্রমধারণের মুক্তি হওয়া নিমিত্ত এবং শ্রীমদ ব্যাসের পবিত্র পতিত জীবমানঙ্কর উদ্ধার নিমিত্ত এসব গ্রন্থ প্রণয়ন করেন। জীবকু দিব্য স্থিতিরে রখিবাকে পড়িব যেউঁঠারে কাল ও মায়ার প্রভাব নাহি। বদ্ধ জীবনরে ভূত জীব ভূত ভবিষ্যৎ বর্তমান রূপ কাল দ্বারা স্বপ্ন দ্বারা প্রভাবিত। কল্পনা বেড়া সে মনধর্মী দার্শনিক ভবিষ্যতের সে ভগবান বাসুদেব হব এই মান সে কল্পনা দ্বারা সে কালার প্রভাবকে জয় করিবার চেষ্টা করে। জ্ঞানানুশীলন এবং অহংকারকে জয় করিবার প্রচেষ্টায় সে এহা করিবার ইচ্ছা করে, কিন্তু এহা এ পন্থা ঠিকানা পন্থা নুহে। ঠিকানা পন্থা হচ্ছে ভগবান বাসুদেবকে পরমেশ্বর রূপে গ্রহণ করিবার, সে সর্বপ্রকার পরমেশ্বর এহা স্বীকার করিবার এবং জ্ঞানানুশীলনের জ্ঞানানুশীলনের সিদ্ধি সেই কথা হি অটে। এইপরি ভাবে শ্রীমদ ভাগবত কথা উভয় ভগবত জীব ও ভগবত ও জীব বিজ্ঞান অটে। নিত্য ভাগবত পাঠ শ্রবণ মধ্যে ভক্তি যোগ এবং ব্যক্তি কেবল শ্রীমদ ভাগবত সঙ্গ লাভ করে সর্বোচ্চ সিদ্ধি লাভ করিপারে। উভয় শ্রী সুখদেব গোস্বামী এবং শ্রী বৈদিক মহারাজ শ্রীমদ ভাগবত জরিয়ারে সর্বোচ্চ সিদ্ধি লাভ করিপারিলে। জয় গণেশ শ্রীমদ ভাগবত কি জয় শ্রী নবগোপাল কি জয়
সে অমিতা ভোজি ঘাটে পঠাইব আর লোকনাথ মহারাজ আসছেন দুইটা করে আমি সমস্ত শিল্পী তাকে স্বাগত
করবেন। যে বর্তমান আমি তো যিবা সেটাকে যিবা মন্দিরকে যিবা এবং প্রসাদ গ্রহণ করিবা। আর গোটিয়ে সূচনা হচ্ছে আমার ইস্কন অন্যতম আচার্য শ্রী শ্রী লোকনাথ গোস্বামী মহারাজ ଯିଏକି ଆମର ଭୁବନେଶ୍ୱର ମନ୍ଦିରରେ ପଦାର୍ପଣ କରୁଛନ୍ତି, ତାଙ୍କୁ ଆମେ ସେଠାରେ ରିସିଭ୍ କରିବା ଏବଂ ସ୍ୱାଗତ ସମ୍ବର୍ଦ୍ଧନା ଦେବା ଏବଂ ତାଙ୍କ ଗୁରୁପୂଜାରେ ମଧ୍ୟ ଆମମାନେ ସମସ୍ତେ ଭାଗ ନେବା।
ଶ୍ରୀପତି ପ୍ରଭୁ ଆସ ନିଜ ତୁଣ୍ଡରେ କୁହ ଆସ ଭାଇ ନିଅ ଆମ ଘରକୁ ତମ ଜାଗାଟା କହିବ ନା ପ୍ଲଟ କହିବ
ମହାରାଜ ମଧ୍ୟ ଉପସ୍ଥିତ
ହଉଛନ୍ତି। ହଁ ସେଇଟା ତ ଖଣ୍ଡେ କଣ ପରିଷ୍କାର
ଆସନ୍ତା 16 ତାରିଖ ଆମର ଶ୍ରୀକ୍ଷେତ୍ର ପରିକ୍ରମା ପରଦିନ କଟକ ଆମର ଯେଉଁ ଭକ୍ତିବେଦାନ୍ତ ଆଶ୍ରମ ଅଛି ସେଠାରେ ଆମର କାର୍ଯ୍ୟକ୍ରମ ରହିଛି। ଯେଉଁ ବିଦେଶୀ ଭକ୍ତମାନେ ଆମର ଏତେ ପଦଯାତ୍ରାରେ ସଂକୀର୍ତ୍ତନ ପଦଯାତ୍ରାରେ ଭାଗ ନେଇଥିଲେ ସେମାନଙ୍କୁ ଆମେ ଅନୁରୋଧ କରିଥିଲୁ ସେମାନେ ଗୋଟେ ଦିନ ପ୍ରୋଗ୍ରାମ କଟକ ରଖିବା ପାଇଁ, ତେଣୁ ତାଙ୍କ ସହିତ ଆମର କଂଗ୍ରିଗେସନ ଡିଭୋଟିସ୍ ହରିନାମ ସଂକୀର୍ତ୍ତନ ଦିନ 3ଟା ବେଳେ ହେବ ଏବଂ ତାପରେ ଆମର ପ୍ରବଚନ ଏବଂ ଭଜନ ଅଛି। ତା ସହିତ ଭକ୍ତମାନଙ୍କର ନାଟକ ମଧ୍ୟ ପ୍ରଦର୍ଶନ କରିବେ।
ନା ନା ଭୁବନେଶ୍ୱର
ବର୍ତ୍ତମାନ ଆମର ଯୋଉମାନଙ୍କୁ ଫୋନ କରାଯାଇଛି ସେ
ପାର୍ଟି ବନ୍ଦ କରେ
ଗାଡି ପଠେଇବେ, ଗାଡି ପଠେଇଲେ ଯୋଉମାନେ ଆସିଥିଲେ ସେମାନେ ଯିବେ ଆଉ ଅନ୍ୟମାନେ ଅଟୋରେ ଆସିଥିଲେ ସେମାନେ
ଅଟୋରେ ଆସିଥିଲେ
ଅନ୍ୟମାନେ ଅଟୋରେ ଯେଉଁମାନେ ଆସିଥିଲେ ସେମାନେ ଅଟୋ କରେଇବେ, ଅନ୍ୟମାନେ ଯେଉଁମାନେ ନିଜ ଆରେଞ୍ଜମେଣ୍ଟ ଆସିଥିଲେ ସେମାନେ ସବୁ ନିଜ ଆରେଞ୍ଜମେଣ୍ଟ କରେଇବେ, ତାଙ୍କ ପ୍ରସାଦ ଆମର ମନ୍ଦିରରେ ପାଇବେ। ତେଣୁ ଆମେ 10-15 ମିନିଟ୍ ଆମେ ଏଇ ଭାଗବତ କଥା ଯେଉଁ ପ୍ରଭୁ କହିଲେ ତାକୁ ଟିକେ କହିବା, ଆମର ସମାଧାନ ଅଛି। ତେଣୁ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିଲା କେମିତି ଯେଉଁ ଭୌତିକ ଜଗତରେ ଜୀବ ପତନ ହେଇକିରି ବିଭିନ୍ନ ଶରୀର ଧାରଣ କରୁଛି, ବହୁତ ଶରୀର ବୋଲି କୁହାଯାଇଥିଲା, 84 ଲକ୍ଷ ଶରୀର ପ୍ରାପ୍ତ ହେଉଛନ୍ତି ଜୀବ। ତେଣୁ ଏହି ଶ୍ଳୋକରେ କୁହାଯାଉଛି କେମିତି ଯେ ସେଇ ଯେଉଁ ଅହମ୍ ମମେତି ଏ ମୋହର ଦ୍ୱାରା ଆଚ୍ଛନ୍ନ ହେଇକିରି ଯେଉଁ ରହିଥିଲେ, ଏ ମୋହ ଦ୍ୱାରା ଆଚ୍ଛନ୍ନ ହେଇଥିବାରୁ ଆମେ ବିଭିନ୍ନ ପ୍ରକାର ଶରୀର ଗ୍ରହଣ କରୁଛେ। ତେଣୁ ବର୍ତ୍ତମାନ ଏହି ଶ୍ଳୋକରେ କୁହାଯାଉଛି ଯେ ଜହି ବାବ ମହିମ୍ନେଶ୍ୱେ ପରେସ୍ମିନ୍ କାଳ ମାୟୁ, ଯେତେବେଳେ ଆମେ ଏଇ ଯେଉଁ ବଦ୍ଧଦଶା ଭୋଗ କରୁଛେ, ଏଇ ବଦ୍ଧଦଶାରୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି କେମିତି ଆମେ ମୁକ୍ତ ହେଇପାରିବା, ଯେ ଆମେ ସେତିକିବେଳେ ମୁକ୍ତ ହେବା ଯେତେବେଳେ ମହିମ୍ନେଶ୍ୱେ ପରେସ୍ମିନ୍ କାଳ ମାୟୁ, ଏ ଭୌତିକ ଜଗତରେ ଆମେ ଯେତେବେଳେ ପତନ ହେଇଯାଉଛେ ଆମର କାଳର ଅଧୀନରେ ଆସୁଛେ ଏବଂ ମାୟାର ଅଧୀନରେ ଆସୁଛେ। ଏ କାଳ ହେଉଛି 3 ପ୍ରକାର ରହିଛି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ। ଏ କାଳ ଦ୍ୱାରା 6ଟି ବିକାର ଆସୁଛି, ସମସ୍ତେ ଜନ୍ମ ହେଉଛନ୍ତି ବା ତାଙ୍କର ମାନେ ଆସୁଛନ୍ତି, ତାଙ୍କର ଜନ୍ମ ହେଉଛନ୍ତି, ତାପରେ ବୃଦ୍ଧିପ୍ରାପ୍ତ ହେଉଛନ୍ତି, କିଛି କାଳ ସ୍ଥାୟୀ ରହୁଛନ୍ତି, ବଂଶ ବିସ୍ତାର କରୁଛନ୍ତି, କ୍ଷୟ ହେଉଛନ୍ତି ଏବଂ ଅନ୍ତିମରେ ଧ୍ୱଂସ ହେଇଯାଉଛନ୍ତି ବା ମୃତ୍ୟୁବରଣ କରୁଛନ୍ତି। ଏ କାଳର ପ୍ରଭାବରେ ଏଇ 6ଟି ବିକାର ହେଉଛି ଏବଂ ମାୟାର ପ୍ରଭାବରେ କ'ଣ ହେଉଛି ନା ମାୟାର ପ୍ରଭାବରେ ଆମେ ବିଭିନ୍ନ ପ୍ରକାର ଶରୀର ଧାରଣ କରୁଛୁ, ଯାହା ଗତ ଶ୍ଳୋକ ବର୍ଣ୍ଣନା କରାଯାଇଥିଲା ଯୋଉ 84 ଲକ୍ଷ ପ୍ରକାର ଶରୀର ରହିଛି ସେ ଶରୀର ଯୋଉ ଧାରଣ କରୁଛେ ଏ ମାୟାର ପ୍ରଭାବରେ କିଏ ସତ୍ୟଗୁଣ ପ୍ରଭାବରେ ଉର୍ଦ୍ଧ୍ୱ ଗଚ୍ଛନ୍ତି ସତ୍ୟସ୍ଥା ସତ୍ୟଗୁଣ ପ୍ରଭାବରେ ସେମାନେ ଯୋଉ ଉଚ୍ଚତର ଲୋକ ରହିଛି ଦେବଲୋକ ଇତ୍ୟାଦି ରହିଛି ସେ ଦେବତ୍ୱ ପ୍ରାପ୍ତ ହୁଅନ୍ତି ଏବଂ ମଧ୍ୟ ତିଷ୍ଠନ୍ତି ରାଜସା ରଜଗୁଣ ପ୍ରଭାବରେ ସେମାନେ ଏଇ ମନୁଷ୍ୟ ଶରୀର ଧାରଣ କରନ୍ତି ଏବଂ ତମଗୁଣ ପ୍ରଭାବରେ ସେମାନେ ବିଭିନ୍ନ ପ୍ରକାର ନୀଚ ଜନ ଯୋଉ ରହିଛି 80 ଲକ୍ଷ ପ୍ରକାର ଜୀବ ରହିଛନ୍ତି ଜଳ ଜୀବ 9 ଲକ୍ଷ ପ୍ରକାର ସ୍ଥାବର 20 ଲକ୍ଷ ପ୍ରକାର ଏସବୁ ଯୋଉ ରହିଛି ନୀଚ ଜନ ବା ନୀଚ ଲୋକ ସବୁ ରହିଛି ସେଇ ନୀଚ ଲୋକ ବା ନୀଚ ଜନ ସେମାନେ ପ୍ରାପ୍ତ ହେବେ ଏଇଭଳି ଭାବରେ ସେମାନେ କାଳ ଏବଂ ମାୟାର ଦ୍ୱାରା ଅଧୀନରେ ରହିଥିବେ କିନ୍ତୁ ଯେତେବେଳେ ସେମାନେ ନିଜ ମହିମାରେ ସ୍ଥିର ହେବେ ଅର୍ଥାତ୍ ସେମାନେ ଆମେ ବର୍ତ୍ତମାନ ମଧ୍ୟ ଅବସ୍ଥା ଭୋଗ କରୁଛେ ଯେତେବେଳେ ଆମେ ମୁକ୍ତ ଅବସ୍ଥାକୁ ଆସିବା ସେତେବେଳେ କ'ଣ ହବ ନା ସେତେବେଳେ ଆମେ ନିଜର ମହିମା ବା ନିଜ ଭଗବାନଙ୍କ ଯେଉଁଭଳି ଭାବରେ ମହିମା ରହିଛି ବା ଗ୍ଲୋରି ରହିଛି ସେଇଭଳି ଭାବରେ ଆମର ମଧ୍ୟ ସେଇ ମହିମାରେ ଆମେ ସ୍ଥିର ହେବା ଆମର ମହିମାଟା କ'ଣ ନା ମହିମା ହେଉଛି ରମେତ ଗତ ସମୂହ ଆମେ ସେଇଥିରେ ଆନନ୍ଦ ପ୍ରାପ୍ତ ହେବା ଆମେ ବର୍ତ୍ତମାନ ଯୋଉ ଆନନ୍ଦ ପ୍ରାପ୍ତ ହେଉଛେ କାଳ ଏବଂ ମାୟାର ଦ୍ୱାରା ତାର ବସତ ହେଇକି ସେ ଆନନ୍ଦ ପ୍ରାପ୍ତ ହେଉଛେ କିନ୍ତୁ ଯେତେବେଳେ ଏଇ ଦୁଇଟିରୁ ମୁକ୍ତ ହେବା ସେତେବେଳେ ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଇପାରିବା ପ୍ରକୃତ ରମେତ ଯୋଉଟା ରହିଛି ପ୍ରକୃତ ଆନନ୍ଦ ସେତେବେଳେ ଆମେ ପ୍ରାପ୍ତ ହେଇପାରିବା ଯେତେବେଳେ ଆମେ ଏଇ ବଦ୍ଧଦଶାରୁ ମୁକ୍ତ ହେଇପାରିବା ତେଣୁ ସେଇ ଅବସ୍ଥାରେ କିଭଳି ନା ଗତ ସମୂହ ଆମେ ବର୍ତ୍ତମାନ ମୋହଗ୍ରସ୍ତ ହେଇକି ରହିଛେ ଯୋଉ ମୋହଗ୍ରସ୍ତ ହେଇଥିବା ହେତୁ ଆମେ ଭାବୁଛେ ମୁଁ ଏବଂ ମୋର ଅହମ୍ ମମେତି ଯାହା ଗତ ଶୋକରେ ବର୍ଣ୍ଣନା କରାଯାଇଥିଲା ସେଇ ମୁହଁରେ ଆମେ ଅଛେ କିନ୍ତୁ ଯେତେବେଳେ ଆମେ ଆମର ଏଇ ବଦ୍ଧଦଶାରୁ ମୁକ୍ତ ହେଇପାରିବା ସେତେବେଳେ ଆମେ ଆଉ ମୋହ ଆମର ରହିବନି ଆମର ସେତେବେଳେ ଗତ ସମୂହ ହବ ଆମେ ମୋହରୁ ମୁକ୍ତ ହେବା ଏମିତି ଅର୍ଜୁନ କହିଛନ୍ତି ଯେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦା ମାୟାଚ୍ୟୁତ ଚିତୋସ୍ମୀ ଗତ ସନ୍ଦେହ କରିସି ଗତନନ୍ତବ ପ୍ରଥମେ ଅର୍ଜୁନ କ'ଣ କହୁଥିଲେ ନା ସେ ମୋହର ମୋହ ଉପରେ ଗ୍ରସ୍ତ ହେଇକି ସେ କହୁଥିଲେ ଯେ ଇଏ ମୋର ପିତାମହ ଇଏ ମୋର ଗୁରୁ ଏମାନଙ୍କୁ ମୁଁ କେମିତି ମାରିବି ଏମାନଙ୍କୁ ମାନେ କଥାରେ ଆଙ୍କ ସହିତ ମୁଁ ଯୁଦ୍ଧ କରିବାଟା ଠିକ୍ ନୁହଁ ଆଉ ବାଣରେ କେମିତି ତାଙ୍କ ସହିତ ଯୁଦ୍ଧ କରିବି ଏଭଳି ଭାବରେ ଭଗବାନ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ଏବଂ ଅନ୍ତିମରେ ସେ କହୁଥିଲେ ଯେ ପ୍ରକୃତରେ ଆମେ ଯୁଦ୍ଧ କରିବାଟା ଠିକ୍ ନୁହଁ କିନ୍ତୁ ଯେତେବେଳେ ଭଗବାନଙ୍କ ସମସ୍ତ ଜ୍ଞାନ ପ୍ରାପ୍ତ ହେଲେ ସେତେବେଳେ ସେ କହିଲେ ଯେ ମୋର ବର୍ତ୍ତମାନ ମୋହ ଦୂର ହେଇଛି ବର୍ତ୍ତମାନ ଆପଣ ଯାହା କହିବେ ତାହା ମୁଁ କରିବି ସେଇଭଳି ଭାବରେ ଆମେ ଯେହେତୁ ମୋହଗ୍ରସ୍ତ ହେଇକି ରହିଛେ ସେଥିପାଇଁ ଆମେ ଅହମ୍ ମମେତି ବା ଆମେ ନିଜ ଶରୀରକୁ ଅହମ୍ ବୋଲି କହୁଛେ ଏବଂ ନିଜ ଶରୀର ସମ୍ବନ୍ଧୀୟ ଜିନିଷକୁ ମମେତି ବା ମୋର ବୋଲି କହୁଛେ ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି ତାଙ୍କ ଭାବାର୍ଥରେ ଯେ କହୁଛନ୍ତି ଏଇ ଅହମ୍ ମମେତି ଏଇ ଦୁଇଟି ଜିନିଷରେ ସମସ୍ତେ ବନ୍ଧା ହେଇକି ରହିଛନ୍ତି ବିଶେଷ ଭାବରେ ନୀଚ ସ୍ତରରେ ସେମାନେ ହେଉଛନ୍ତି ମମେତି ଏ ମୋର ବିଶେଷ ଭାବରେ ଆମେ ଦେଖିଲେ ଯେତେବେଳେ ଆମେ ସଂକୀର୍ତ୍ତନ କଲେ ସେତେବେଳେ ବିଭିନ୍ନ ସ୍ଥାନରେ ଯୋଉ କୁକୁରମାନେ ଅଛନ୍ତି ସେମାନେ ସବୁ ଭୋକି ହଉଥିଲେ ଭୋକି ହେବାର ଉଦ୍ଦେଶ୍ୟ ହେଉଛି ଏଇଟା ହେଉଛି ମୋର ଜାଗା ତମେ କାହିଁକି ଏଠିକି ଆସିବ ତେଣୁ ନିଜ ସ୍ତରରେ ଯେଉଁମାନେ ଅଛନ୍ତି ସେମାନଙ୍କର ଏଇ ମମେତି ଧାରଣାଟା ବହୁତ ଜୋରରେ ରହିଛି ପ୍ରକାଶ ମହାରାଜ ତାଙ୍କ ଭାବରେ କହୁଛନ୍ତି ଏବଂ ଯେଉଁମାନେ ଉଚ୍ଚ ସ୍ତରକୁ ଯାଉଛନ୍ତି ବହୁତ ଉଚ୍ଚ ସ୍ତରରେ କିନ୍ତୁ ଭାଇ ଆମେ ବହୁତ ଜ୍ଞାନୀ ବହୁତ ବିଦ୍ୱାନ ବ୍ୟକ୍ତି ଶୁକ୍ରାଚାର୍ଯ୍ୟ ବହୁତ ବିଦ୍ୱାନ ବ୍ୟକ୍ତି ତାଙ୍କର ଅହମ୍ ସେଠି ଅହମ୍ ଆସିବ ସେ ମମେତିଟା ରହିବନି ସେଠି ଅହମ୍ ଆସିବ ଅହମ୍ ମାନେ ମୁଁ କହିଲେ ଏ ଶରୀର ସମସ୍ତ ଜ୍ଞାନ ନିଜକୁ ଶରୀର ବୋଲି ଭାବୁଛନ୍ତି ବା ଆଉ ଟିକେ ଉନ୍ନତ ଯେଉଁମାନେ ଭାବୁଛନ୍ତି ସେମାନେ ଭାବୁଛନ୍ତି ମନ ସ୍ତରକୁ ଯାଉଛନ୍ତି ବା ଆଉ ଟିକେ ଉନ୍ନତ ଯେଉଁମାନେ ଯାଉଛନ୍ତି ବୁଦ୍ଧି ସ୍ତରକୁ ଆସୁଛନ୍ତି ବା ଆଉ ଟିକେ ଉନ୍ନତ ସ୍ତରକୁ ଯୋଉ ଯାଉଛନ୍ତି ସେମାନେ ମିଥ୍ୟା ଅହଙ୍କାର ସ୍ତରକୁ ଆସୁଛନ୍ତି ଏଇ ମିଥ୍ୟା ଅହଙ୍କାର ସ୍ତରରେ ପ୍ରାୟ ଜ୍ଞାନୀମାନେ ମଧ୍ୟ ଏଇ ମିଥ୍ୟା ଅହଙ୍କାର ସ୍ତରରେ ଥାଆନ୍ତି ଯଦିଓ ମିଥ୍ୟା ଅହଙ୍କାର ଉର୍ଦ୍ଧ୍ୱ ସେମାନେ ଯାଆନ୍ତି କିନ୍ତୁ ସେମାନେ ଭାବନ୍ତି କ'ଣ ମିଥ୍ୟା ଅହଙ୍କାର ସ୍ତରକୁ ଗଲେ ସେମାନେ ଭାବନ୍ତି ଅହମ୍ ବ୍ରହ୍ମାସ୍ମି ବା ମୁଁ ହେଉଛି ବ୍ରହ୍ମ ଏ ବେଦରେ ବର୍ଣ୍ଣନା କରାଯାଇଛି ଅହମ୍ ବ୍ରହ୍ମାସ୍ମି ବୋଲି ଏବଂ ଆମର ମଧ୍ୟ ରହିଛି ସୋ ଅହମ୍ ଗୋଟେ ରହିଛି ସେଥିରେ ବର୍ଣ୍ଣନା କରାଯାଇଛି ସୋ ଅହମ୍ ଅର୍ଥାତ୍ ସେ ହେଉଛନ୍ତି ମୁଁ ଏଇଟା ଭଗବାନ ମୁଁ ହିଁ ହେଉଛି ଭଗବାନ ଏ ମୁଁତ୍ୱଟା କେତେ ଉନ୍ନତ ସ୍ତରକୁ ଗଲେ ଏ ମୁଁତ୍ୱଟା ରହୁଛି ଏମିତିକି ଆମର କହିଯାଇଛି କହୁଥିଲେ ଆମର ଯେ ଏଇ ଯୋଉ ସୋହମ୍ ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କୁ ଏଇ ଦୀକ୍ଷାଟି ଦେଲେ ବିଶେଷ ଭାବରେ ଯେତେବେଳେ ବାସ୍ତବ ଜଗତ ବିଭିନ୍ନ ଗୁରୁମାନେ ଯାଆନ୍ତି ସେମାନେ ଯୋଉ ଦୀକ୍ଷା ଦିଅନ୍ତି ସେମାନେ କେତେ ଟଙ୍କା ନେଇକି ବା କେତେ ଡଲାର ନେଇକି ସବୁ ଦୀକ୍ଷା ଦିଅନ୍ତି ଆମର ଏଇ ସମୟରେ ଆମର ପ୍ରଭୁପାଦ ମହାରାଜଙ୍କର କନଭରସେସନ ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜଙ୍କ ପାଖରେ ଜଣେ ଆସିଥିଲେ, ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେ କହିଲେ ମୁଁ ପାଶ୍ଚାତ୍ୟ ଯେତେବେଳେ ଜଣେ ଆସିଥିଲେ ଗୁରୁ, ତାଙ୍କଠାରୁ ମୁଁ ଦୀକ୍ଷା ନେଇଥିଲି। ନା କ'ଣ ସେ ଦୀକ୍ଷା? ନା ଗୋଟେ ସେ ଦୀକ୍ଷା କହିଲେ, ଏଇ ଦୀକ୍ଷାଟା ମୁଁ ନେଇଥିଲି। କ'ଣ ଏଇ ଦୀକ୍ଷାଟି ସେ ଦେଇଥିଲି ମାନେ ସେଇ ଦୀକ୍ଷା ନେବା ପାଇଁ ସେ ତାଙ୍କୁ କେତେ ଡଲାର ଦେବାକୁ ପଡ଼ିଥିଲା। ଏହିଭଳି ଭାବରେ ପାଶ୍ଚାତ୍ୟ ଜଗତ ବା ବିଶେଷ ଭାବରେ ସାଧାରଣତଃ ଯେଉଁମାନେ ପ୍ରକୃତ ପରମ୍ପରାରେ ଆସୁନାହାନ୍ତି ବା ବିଶେଷ ଭାବରେ ଯେଉଁମାନେ ଜ୍ଞାନୀ ସ୍ତରରେ ଅଛନ୍ତି, ସେମାନେ ଗୋଟେ ଜଣେ ଗୁରୁ ସେ ତାଙ୍କ ଶିଷ୍ୟଙ୍କୁ କହିଲେ ଏଇ ତମେ ଏଇ ମନ୍ତ୍ରଟି ଗ୍ରହଣ କର। କ'ଣ ସେ ମନ୍ତ୍ର? ନା ସୋହମ। ଶାସ୍ତ୍ରରେ ରହିଛି, ସୂତ୍ରରେ ବର୍ଣ୍ଣନା କରାଯାଇଛି ସୋହମ। ସୋମ ଅର୍ଥ ହେଉଛି ସେ ସୋ ମାନେ ସେ ହେଉଛନ୍ତି ଅହମ୍ ବା ମୁଁ ବା ଭଗବାନ, ମୁଁ ହେଉଛି ଭଗବାନ। ତେଣୁ ସେ ଏଇଭଳି ଭାବରେ ସେଇ ଶ୍ଳୋକଟିକୁ ବା ସେଇ ମନ୍ତ୍ରକୁ ଉଚ୍ଚାରଣ କରିକି ସବୁବେଳେ ମାନେ ଭଗବାନଙ୍କ ସ୍ମରଣ କରନ୍ତି। ତେଣୁ ଜଣେ କୌଣସି ମାନେ ଭାଗ୍ୟବଶତଃ ସେ ଜଣେ ବୈଷ୍ଣବଙ୍କର ସଂସ୍ପର୍ଶରେ ଆସିଲେ, ବୈଷ୍ଣବ ସଂସ୍ପର୍ଶରେ ଆସିଲେ ସେତେବେଳେ ସେ କହିଲେ ମୋର ଯେ ଗୁରୁ ମୋତେ ଏଇ ମନ୍ତ୍ରଟି ଦେଇଛନ୍ତି ସୁହମ୍, ସେ କହିଲେ ଠିକ ଅଛି ତମେ ଏଇ ମନ୍ତ୍ରଟି ଉଚ୍ଚାରଣ କର, କିନ୍ତୁ ଆଉ ଗୋଟିଏ ଶବ୍ଦ ତାଦେହରେ ଆଡ୍ କର, ଗୋଟେ ଅକ୍ଷର ତାଦେହରେ ମିଶା। କ'ଣ ସେଇଟା? ନା ଦା ଶବ୍ଦଟି ତା ପୂର୍ବରୁ ମିଶା, ମାନେ ଦାସୋହମ୍। ତେଣୁ ସେ ବୈଷ୍ଣବ ଚାଲିଗଲେ, ତାପରେ ଇଏ ଶିଷ୍ୟ ଜଣଙ୍କ ସେଇ ସେଇ ମନ୍ତ୍ରଟି ଉଚ୍ଚାରଣ କଲେ, ଦାସୋହମ୍ ଦାସୋହମ୍ ଦାସୋହମ୍, ଏଇଭଳି ଭାବରେ ସେ ଉଚ୍ଚାରଣ କଲେ। ତାପରେ କିଛି ଦିନ ଗଲା ପରେ ସେ ଯେତେବେଳେ ଶିଷ୍ୟ ତାଙ୍କର ମୂଳ ଗୁରୁ ପାଖକୁ ଯାଇକି ପହଞ୍ଚିଲେ, ତାଙ୍କୁ ସେ ଏମିତି କଥା ହଉ, ତାପରେ ସେ କହିଲେ ଏମିତି ଜଣେ ବୈଷ୍ଣବ ଆସିଥିଲେ ଆଉ ସେ ମୋତେ କହିଲେ ଏଇ ଦା ଶବ୍ଦଟି ଦା ଅକ୍ଷରଟି ବ୍ୟବହାର କରିବା ପାଇଁ, ତେଣୁ ବର୍ତ୍ତମାନ ଦାସୋହମ୍ ଶବ୍ଦଟି ଉଚ୍ଚାରଣ କରୁଛି ମନ୍ତ୍ରଟି। ସେ କହିଲେ ତମେ କାହିଁକି ମୋର ମନ୍ତ୍ରକୁ ପରିବର୍ତ୍ତନ କଲ? ଆଚ୍ଛା ଠିକ ଅଛି, ଯଦି ମନ୍ତ୍ର ପରିବର୍ତ୍ତନ କର ତାହେଲେ ଆଉ ଗୋଟିଏ ଶବ୍ଦ ବ୍ୟବହାର କର, ଆଉ ଗୋଟିଏ ଅକ୍ଷର ଆଡ୍ କର, ମାନେ ସଦାସୋହମ୍ ସଦାସୋହମ୍। ମୁଁ ସବୁବେଳ ପାଇଁ ମୁଁ ଦାସ ମାନେ ସଦାସୋହମ୍, ମୁଁ ସବୁବେଳ ପାଇଁ ସେଇ ଭଗବାନ। ତେଣୁ ସେ ସ ଆଡ୍ କରିଦେଲେ ତାହେଲେ। ତାପରେ କିଛି ଦିନ ପରେ ଯେତେବେଳେ ପୁଣି ସେ ବୈଷ୍ଣବ ଆସିଲେ, ସେ ବୈଷ୍ଣବ କଥା କହିଲେ ଗ୍ରହଣ ନା ଏମିତି, ସେ ଆମର ଗୁରୁଦେବ କହିଲେ ନା ଆଉ ଗୋଟେ ସ ତାହେଲେ ଆଡ୍ କରିବା ପାଇଁ, ମାନେ ସଦାସୋହମ୍। ସେ କହିଲେ ଠିକ ଅଛି ତମେ ଆଉ ଗୋଟେ ଦା ଆଡ୍ କର, ମାନେ ଦାସ ଦାସୋହମ୍, ଏଇଭଳି ଭାବରେ ଚାଲିଲା। ମାନେ ପ୍ରକୃତରେ କହିବାର ଉଦ୍ଦେଶ୍ୟ ହେଉଛି ଯେ ସୋହମର ଅର୍ଥ ହେଉଛି ନୁହଁ ଆମ ଭଗବାନଙ୍କ ସହିତ ସମାନ। ଆମର ଉପନିଷଦ ବର୍ଣ୍ଣନା କରେ ସ୍ୱତଃ ସ୍ୱତଃ ଉପନିଷଦରେ ଯେ ନିତ୍ୟ ନିତ୍ୟାନାମ ଚେତନ ଚେତନାନାମ ଏକ ବହୁନାମ ଯୋ ବିଦଧାତି କାମାନ, ମାନେ ଭଗବାନ ଆଉ ଆମ ଜୀବମାନଙ୍କ ଭିତରେ ଆମେ ଗୁଣାତ୍ମକ ଭାବରେ ଭଗବାନଙ୍କ ସହିତ ସମାନ। ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ହେଉଛି ନିତ୍ୟ, ମାନେ ସବୁବେଳ ପାଇଁ ଆମେ ରହୁଛେ, ଏବଂ ଭଗବାନ ମଧ୍ୟ ଚେତନଶୀଳ ଏବଂ ଆମେ ମଧ୍ୟ ଚେତନଶୀଳ। ସେଥିପାଇଁ ଭଗବାନ ଆଉ ଆମ ଭିତରେ ଏ ଗୁଣାତ୍ମକ ଭାବରେ ଆମେ ସମାନ, କିନ୍ତୁ ତା ଅର୍ଥ ନୁହଁ ଯେ ଆମେ ଭଗବାନ ହେଇଗଲେ। ସେଥିପାଇଁ କୁହାଯାଉଛି ଭଗବାନ ଆଉ ଆମ ଭିତରେ ତଫାତ୍ ହେଉଛି କ'ଣ ନା ଏକ ବହୁନା ଯୋ ବିଦଧାତି କାମନା, ଯଦିଓ ଭଗବାନ ଏକ କିନ୍ତୁ ସେ ସମସ୍ତଙ୍କର କାମନାକୁ ପୂରଣ କରନ୍ତି। ବିଦଧାତି ଏକ ବହୁନା ଯୋ ବିଦଧାତି କାମନା। ତେଣୁ ଏଇଭଳି ଭାବରେ ଯେଉଁମାନେ ମୋହଗ୍ରସ୍ତ ହେଇକି ରହିଛନ୍ତି ସେମାନେ ଏଇ ଯେଉଁ ଅତ୍ୟନ୍ତ ଉନ୍ନତ ସ୍ତରକୁ ଗଲେ ମଧ୍ୟ, ଜ୍ଞାନୀ ସ୍ତରକୁ ଗଲେ ମଧ୍ୟ ସେମାନେ କହନ୍ତି ସୋହମ୍ ବା ମୁଁ ହେଉଛି ସେଇ ଭଗବାନ, ମୁଁ ଭଗବାନ ଏକ ହେଇଯିବି। ସାଧାରଣତଃ ମାୟାବାଦୀମାନଙ୍କର ଏଇ ହେଉଛି ତାଙ୍କର ଦର୍ଶନ ହେଉଛି ଏଇଟା। ଆମେ ବର୍ତ୍ତମାନ ବଦ୍ଧ ଅବସ୍ଥାରେ ଅଛେ, ଆମେ ଯେତେବେଳେ ମୁକ୍ତ ହେଇଯିବା ଆମେ ସେତେବେଳେ ଭଗବାନଙ୍କ ସହିତ ଏକ ହେଇଯିବା। ତେଣୁ ବିଭିନ୍ନ ଉଦାହରଣ ମାଧ୍ୟମରେ ସେ ବୁଝାଏ, କିନ୍ତୁ ସେଇଟା ମଧ୍ୟ ପ୍ରକୃତରେ ପ୍ରକୃତ ବୁଦ୍ଧି ନୁହଁ। ଆମର ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଗର୍ଭସ୍ତୁତିରେ ବ୍ରହ୍ମା ସେଟା କହୁଛନ୍ତି ଯେ ଯେ କହୁଛନ୍ତି କ'ଣ ନା ଯେ ପ୍ରକୃତରେ ଯେଉଁମାନେ ଭଗବାନଙ୍କର ଯେ ନିୟମିତା ଏକ ବିମୁକ୍ତ ମାଣି ନାସ ତୋଇ ଅସ୍ତଭାବାନ ଅବିଶୁଦ୍ଧ ବୁଦ୍ଧେ ଆରୁଣ ପୃଷ୍ଣ ପରମ ପଦମ ତତ ପତନ୍ତି ଅଧ ଅନାଥ ଦୁଷ୍ମନ। ଯେଉଁମାନେ ଜ୍ଞାନୀ ଯେଉଁମାନେ ଭାବୁଛନ୍ତି ଆମେ ଭଗବାନଙ୍କ ସହିତ ଏକ ହେଇଗଲୁ, ସେମାନେ ପ୍ରକୃତରେ ବୁଦ୍ଧି ସେମାନଙ୍କ ବୁଦ୍ଧି ଶୁଦ୍ଧ ନୁହଁ, ଅବିଶୁଦ୍ଧ ବୁଦ୍ଧ ବୋଲି କୁହାଯାଉଛି। ସେମାନେ ଯଦି ବହୁତ କଷ୍ଟ କରିକି ଏ ଭୌତିକ ଜଗତର ଜୀବନରୁ ମୁକ୍ତ ହୁଅନ୍ତି ବା କାଳର ବା ମାୟାର ମୁକ୍ତ ହୁଅନ୍ତି ଏବଂ ବ୍ରହ୍ମସ୍ତରକୁ ଆସନ୍ତି, କିନ୍ତୁ ତଥାପି ସେମାନେ ସେଠାରୁ ତାଙ୍କର ପତନ ହେଇଯାଏ, କାରଣ ସେମାନେ ଭଗବାନଙ୍କ ଶରଣରେ ଆଶ୍ରୟ ହେଇନାହାନ୍ତି। ତେଣୁ ଏଠାରେ କୁହାଯାଉଛି ଯେ ଯେଉଁମାନେ ପ୍ରକୃତରେ ମୋହସ୍ତରରୁ ଉର୍ଦ୍ଧ୍ୱ ଗଲେଣି, ଗତ ସମୂହ ମହୋତ୍ସବରୁ ଉଦ୍ଧ ଗଲେଣି, ସେମାନଙ୍କର ପ୍ରକୃତରେ ସେଇଟା ହେଉଛି ସେ ପ୍ରକୃତ ସ୍ଥିତି ବା ତାଙ୍କର ସ୍ୱରୂପ ସ୍ଥିତିକୁ ସେମାନେ ଆସିଲେ। ସେ ସ୍ୱରୂପ ସ୍ଥିତି ବିଷୟରେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ ଯେ ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ, ଆମର ପ୍ରକୃତ ସ୍ୱରୂପ ହଉଛି ଆମେ ଭଗବାନଙ୍କର ଅଂଶ, ତେଣୁ ଭଗବାନଙ୍କର ସେବା କରିବା ହିଁ ଆମର ପ୍ରକୃତ ସ୍ୱରୂପ ବା ପ୍ରକୃତ ଅବସ୍ଥା ବା ପ୍ରକୃତ ଧର୍ମ ହଉଛି ସବୈ ପୁଂସାଂ ସର୍ବଧର୍ମ ଯତ ଭକ୍ତି ରହିଛି, ସେ ହଉଛି ପ୍ରକୃତ ଧର୍ମ। କିନ୍ତୁ ସେଇ ଧର୍ମକୁ ନ ଆସିବା ପର୍ଯ୍ୟନ୍ତ ଆମେ ଏଇ ମୋହ ସ୍ତରରେ ରହିପାରୁ। ତେଣୁ ମୁଁ ଏଠାରେ କହିଲି ଯେ ତ୍ୟକ୍ତ ଦାସ୍ତେ ତଦ ଉଭୟ, ତେଣୁ ଏହି ସ୍ତରକୁ ଗଲେ ଯେତେବେଳେ ସମୂହ ମୋହ ସ୍ତରକୁ ଯେବେ ଗତ ସମୂହ ସ୍ତରକୁ ଆସିବେ ମୋହ ସ୍ତରର ମୋହରୁ ମୃତ ଯେଉଁମାନେ ହେବେ ସେତେବେଳେ ସେମାନେ ଉଭୟ ତ୍ୟକ୍ତ ଦାସ୍ତେ ତଦ ଉଭୟ ଉଭୟ କହିଲେ ଆ ପୂର୍ବରୁ ଯେଉଁ ଶ୍ଳୋକରେ ବର୍ଣ୍ଣନା କରାଯାଇଥିଲା ଯେଉଁ ଅହମ୍ ମମେତି ଏଇ ଯେଉଁ ଧାରଣା ଭ୍ରାନ୍ତ ଧାରଣା ବା ମୋହରେ ବଶବର୍ତ୍ତୀ ହେଇକି ସେମାନେ ଭାବୁଛନ୍ତି ଅହମ୍ ମମେତି କେମିତି ଭାବୁଛନ୍ତି, ତେଣୁ ଏଇ ଭ୍ରାନ୍ତ ଧାରଣରୁ ସେମାନେ ମୁକ୍ତ ହେବେ। ତେଣୁ ଏଠାରେ ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାବରେ କହୁଛନ୍ତି ଯେ କେମିତି ମୁଁ ଅହମ୍ ଏବଂ ମମେତି ଏଇ ଯେଉଁ ଧାରଣାଟା ଏଇ ଧାରଣାଟା ପ୍ରାୟ ସମସ୍ତଙ୍କର ରହୁଛି, ବିଶେଷ ଭାବରେ ଯେଉଁମାନେ ନିଚ ସ୍ତରରେ ଅଛନ୍ତି ତାଙ୍କର ମମେତି ଧାରଣାଟା ରହିଥାଏ ଅର୍ଥାତ୍ ଇଏ ହେଉଛି ମୋର। ଏବଂ ଯେଉଁମାନେ ବହୁତ ଉନ୍ନତ ସ୍ତରକୁ ଯାଇ ଗଲେଣି ଜ୍ଞାନୀ ସ୍ତରକୁ ଗଲେଣି ବହୁତ ଉନ୍ନତ ସ୍ତରରେ ବୋଲି ଭାବୁଛେ ଆମେ ତାଙ୍କୁ, ସେମାନେ ଭାବନ୍ତି କ'ଣ ନା ଅହମ୍ ଅହମ୍ ବ୍ରହ୍ମାସ୍ମି ବା ମୁଁ ହେଉଛି ସୋହମ୍ ମୁଁ ହେଉଛି ସେଇ ମୁଁ ହେଉଛି ଭଗବାନ। ତେଣୁ ଏଇ ଉଭୟ ସ୍ତରରୁ ଯେଉଁମାନେ ମୁକ୍ତ ହେବେ ସେଇ ଉଭୟ ସ୍ତରରୁ ମୁକ୍ତ ହେଲେ ସେମାନେ ପ୍ରକୃତରେ ରମେତ ବା ବହୁତ ଆନନ୍ଦ ସେମାନେ ରହିପାରିବେ ଏବଂ ସେମାନେ ମୋହରୁ ମୁକ୍ତ ହେବେ ଏବଂ ପ୍ରକୃତ ତାଙ୍କର ନିତ୍ୟ ମୁକ୍ତ ସ୍ଥିତିକୁ ସେମାନେ ଆସିପାରିବେ। ତେଣୁ ଏଇ ଯେଉଁ ବିଶ୍ୱନାଥ ଚତୁର୍ଥୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ବ୍ୟାସଦେବ ସେଠି ଦର୍ଶନ କଲେ ଆମେ ସମସ୍ତେ ଏଇ ଭବ ରୋଗରେ ରହିଛେ ଅହମ୍ ମମେତି ଯେଉଁ ରୋଗ ଅଛି ଏଇ ରୋଗରେ ଆମେ ସମସ୍ତେ ରହିଛେ, ତେଣୁ ଏଇ ଜୀବ ଯେଉଁ ରୋଗଗ୍ରସ୍ତ ହେଇଛି ଏ ରୋଗଗ୍ରସ୍ତରୁ କେମିତି ମୁକ୍ତ ହେବ ସେଥିପାଇଁ ବ୍ୟାସଦେବ ଦର୍ଶନ କରୁଛନ୍ତି ବା ସେ ଔଷଧ ରଚନ ଦଉଛନ୍ତି ଆମ ପାଇଁ। ଭଗବତ ଭାଗବତ ବର୍ଣ୍ଣନା କରାଯାଇଛି ଯେ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଯେ ଯେତେବେଳେ ନାରଦ ମୁନି ତାଙ୍କୁ ପରାମର୍ଶ ଦେଲେ ଭାଗବତ ରଚନା କରିବା ପାଇଁ ତାପରେ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତି ଯୋଗେଣ ମନସି ସମ୍ୟକ ପ୍ରଣୀତ ଅମଳେ ଅପସତ ପୁରୁଷ ପୂର୍ଣ୍ଣ ମାୟାଙ୍କ ତାସ ଜୟା ସମୟିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପୀ ମନୁତେ ନର୍ଥମ ତତ୍କୃତ ଚାରୁ କାର୍ଯ୍ୟ ଅନର୍ଥୋପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷ ଯେ ଲୋକସ୍ୟା ଅଜାନ୍ତ ବିଦ୍ୱାନ ଚକ୍ରେ ସତର ସଂହିତା ତସ୍ୟାଙ୍ଗ ମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପାଦିତ ପୁଂସ ଶୋକ ମୋହ। ଏଇ ଭଗବଗୁରୁ ବା ଏଇ ଯେଉଁ ଅହମ୍ ମମେତି ଯେଉଁ ଭ୍ରାନ୍ତ ଧାରଣା ଅଛି ଭ୍ରାନ୍ତ ଧାରଣାରୁ ଆମେ କେମିତି ମୁକ୍ତ ହେବା ସେଟାକୁ ଦର୍ଶନ କରୁଛନ୍ତି ବ୍ୟାସରେ। ଭକ୍ତି ଯୋଗେନ ମନସି ଭକ୍ତି ଯୋଗରେ ସେମାନେ ଭଗବାନଙ୍କୁ ଚିନ୍ତା କରୁଛନ୍ତି ବା ଧ୍ୟାନ କରୁଛନ୍ତି, ତେଣୁ ତାଙ୍କର ଯେଉଁ ହୃଦୟରେ ଯେଉଁ ମହିଳା ଥିଲା ସେସବୁ ମହିଳା ଦୂର ହେଇଗଲା ଏବଂ ଅପଶ୍ୟତ ପୁରୁଷ ପୂର୍ଣ୍ଣ ପୂର୍ଣ୍ଣ ପୁରୁଷକୁ ସେ ଦର୍ଶନ କଲେ ବା ଭଗବାନଙ୍କୁ ଦର୍ଶନ କଲେ। କେମିତି ଦର୍ଶନ କଲେ ନା ମାୟାଙ୍କ ତଦପାଶ ମାୟା ଦେବୀ ଯିଏ ଯାହାଙ୍କ ଦ୍ୱାରା ଆମେ ସମ୍ମୋହିତ ହେଇକି ରହିଛେ ବା ଆମେ ମୋହିତ ହେଇକି ରହିଛେ ବା ଆମେ ମଧ୍ୟ ଅବସ୍ଥା ରହିଛେ ତ୍ରିଗୁଣ ଭିତରେ ଆମେ ରହିଛେ ସେ ମାୟାଙ୍କୁ କେଉଁଠି ଦେଖିଲେ ଭଗବାନଙ୍କର ନା ଭଗବାନଙ୍କ ପଛପଟେ ଦେଖିଲେ ଭଗବାନ ପଛପଟେ ମାୟା ରହିବ ଭଗବାନଙ୍କ ଆଗପଟେ ମାୟା ରହିପାରିବ ନାହିଁ। ସେଥିପାଇଁ ଆମର ଭଗବତ ଦର୍ଶନ ପ୍ରଥମ ଲେଖା ହେଉଛି ପ୍ରଥମ ପେଜ୍ରେ ଲେଖା ହେଉଛି କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। କୃଷ୍ଣ ହେଉଛନ୍ତି ସୂର୍ଯ୍ୟ ଭଳି ସୂର୍ଯ୍ୟଙ୍କ ପାଖରେ ଅନ୍ଧକାର ରହିପାରିବ ନାହିଁ, ତେଣୁ ସେଭଳି ଆମର ଭଗବାନ ଯେଉଁଠି ଅଛନ୍ତି ତାଙ୍କ ସମ୍ମୁଖରେ ମାୟା ରହିପାରିବ ନାହିଁ। ମାୟା କେଉଁଠି ରହିବ ନା ତାଙ୍କ ପଛପଟେ ରହିବ ଏବଂ ସେ ମାୟା କିପର କି ପ୍ରକାର ନା ଜୟା ସମ୍ମୋହିତ ଜୀବ ଆମମାନଙ୍କୁ ମୋହିତ କରି ରଖିଛନ୍ତି। ଏଠି ଯେଉଁ କୁହାଯାଉଛି ମୋହିତ ହେଇକି ରହିଛନ୍ତି ଏ ମାୟା ଆମକୁ ମୋହିତ କରି ରଖିଛନ୍ତି ତା ଆତ୍ମା ମାନ ତ୍ରିଗୁଣାତ୍ମକ କେମିତି ମୋହିତ କରି ରଖିଛନ୍ତି ନା ଆମେ ଯଦିଓ ଏ ତ୍ରିଗୁଣର ଉପରେ କିନ୍ତୁ ଆମେ ଏଇ ମାୟାର ଅଧୀନରେ ରହିକିରି ଆମେ ଭାବୁଛେ ଆମେ ହେଉଛେ ଏ ତ୍ରିଗୁଣର ଅଧୀନରେ ବୋଲି ଭାବୁଛେ ଏ ଅହମ୍ ମମେତି ଧାରଣାଟା ଆମର ଆସୁଛି। ତେଣୁ ଇଏ ସମସ୍ତ ଜୀବକୁ ଏ ମାୟା ଦେବୀ ମୋହିତ କରି ରଖିଛନ୍ତି, ତେଣୁ ଏଥିରୁ କେମିତି ଉଦ୍ଧାର ହେବ ନା ଏଇ ଅନର୍ଥ ପସନ୍ଦ ସାକ୍ଷାତ ଏଇ ରୋଗକୁ କେମିତି ଦୂର କରାଯିବ ନା ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା ତାହେଲେ ଆମେ ଏଇ ରୋଗରୁ ମୁକ୍ତ ହେଇପାରିବା। ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଏଇସବୁ ଜିନିଷ ଆମେ ଜାଣୁନି ଲୋକ ସହ ଅଜାଣ ଆମେ ଏଇସବୁ ଜିନିଷ ଜାଣିନି, ତେଣୁ ବିଦ୍ୱାନ ଯେକି ବ୍ୟାସଦେବ ସେ ଚକ୍ରେ ସାତତ ସଂହିତା ଏଇ ଭାଗବତ ପ୍ରକାର ସାତତ ଶାସ୍ତ୍ର ଏଟାକୁ ରଚନା କରିଛନ୍ତି। ଏ ଭାଗବତ ଶାସ୍ତ୍ର ଏଭଳି ଭାବରେ ଯେ ଜୟା ଯଶ୍ୟାମ ଭାଇ ସୁରେ ମାଣାରାମ ଏଇ ଭାଗବତକୁ ଶୁଣିବା ମାତ୍ରେକେ ବା ସଂକଳ୍ପ କରିଛନ୍ତି ଆମେ ଶୁଣିବୁ ବୋଲି ଏତିକି ମାତ୍ରରେ କଣ ହବ ନା ଯଶ୍ୟାମ ବୈଷ୍ଣମାୟା କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପଦତେ ଭଗବାନ ଯିଏକି କୃଷ୍ଣ ଯାହାଙ୍କୁ ସେ ଦର୍ଶନ କଲେ ବ୍ୟାସରେ ସେଇ ଭଗବାନ ପ୍ରତି ଭକ୍ତି ଉତ୍ପନ୍ନ ହବ ଯଦି ଆମେ ଏ ଭାଗବତକୁ ଶ୍ରବଣ କରିବା ଏବଂ ଭକ୍ତି ହେଲେ କଣ ହବ ନା ଶୋକ ମୋହ ଉଭୟ ଯେଉଁ ଆମେ ଏ ଭୌତିକ ଜଗତରେ ଶୋକ ବିଭିନ୍ନ ଶୋକ ଦୁଃଖ ରହୁଛି ବା ଶୋକ ଆସୁଛି ଏବଂ ଏଇ ଯେଉଁ ମୋହ କଥା କୁହାଗଲା ଅହମ ଅମେତି ଏବଂ ଭୟ ଭୌତିକ ଜଗତ ସବୁଠାରୁ ବଡ ଭୟ ହେଉଛି ମୃତ୍ୟୁ ପାଇବା ତେଣୁ ଏଇ ତିନୋଟିକୁ ଶୋକ ମୋହ ଭୟ ପା ଏଇ ତିନୋଟିକୁ ଆମକୁ ମୁକ୍ତି କରିବା ମୁକ୍ତ କରିବା ତେଣୁ ଆମେ ପ୍ରକୃତ ଆମ ସ୍ୱରୂପ ସ୍ଥିତିରେ ରହିପାରିବା ଯେଉଁ ସ୍ଥିତିରେ ରହିଲେ ପ୍ରକୃତ ଆନନ୍ଦ ଆମେ ପ୍ରାପ୍ତ ହେବା ଏ କଥା ଏ ଶୋକରେ ବର୍ଣ୍ଣନା କରାଯାଇଛି ଯେଉଁ ଆମେ ଜୟ ଶ୍ରୀ ଭାଗବତମ କି
ଜୟ
ଜୟ ଶ୍ରୀ ଗୋପାଳ ନାରାୟଣ କି ଜୟ ଶ୍ରୀ ଗୁରୁଦେବ କି
ଜୟ
ଆନନ୍ଦ କୋଟି ବୈଷ୍ଣବ କି
ଜୟ
जय श्री लोकनाथ प्रभु की
जय
हरि नाम संकीर्तन की
जय
गृहस्थ हरि हरि नाम संकीर्तन की
जय
दाई गौर
दाई गौर प्रेमानंद सब तो कहले हमर आज प्रोग्राम अन्य कार्यक्रम सब मंदिर करके अच्छा लोकनाथ प्रभु महाराज आज स्वागत करोटे कथा रही संकीर्त समय भितर आम अनुरोध करुचर गुरु भाई मान को अच्छा मानते ମନେ କରିଥିଲେ
ହଁ ହଉ ମୋତେ କହିଦେଲି ତ କ'ଣ କରିବୁ।